ଗଳ୍ପ ବିଦ୍ରୋହୀ ଶିଳ୍ପୀ ଗାଳ୍ପିକ ଉମେଶ ଚନ୍ଦ୍ର ପାଣିଗ୍ରାହୀ ଶ୍ୟାମରେଖା ଚିତ୍ରିତ ନୀଳ ସନ୍ଥେଇଭଞ୍ଜ ପାହାଡ଼ ଶ୍ରେଣୀଟି ଲମ୍ବି ରହିଛି ପ୍ରାୟ 3-4 ମାଇଲ ଯାଏ। ପଲ୍ଲୀପ୍ରାନ୍ତଟିରୁ ଶୀତଦିନିଆ ସକାଳେ ପାହାଡ଼ଟିର ଦୃଶ୍ୟ ଯେ ଥରେ ଦେଖିଥିବ ଭୁଲିପାରିବ ନାହିଁ ସହଜେ। ବହୁଦିନ ତଳର କଥା, ସେତେବେଳେ ପାହାଡ଼ ଉପତ୍ୟକାଟି ଘନ ବନରେ ପୂର୍ଣ୍ଣ ଥିଲା। କେଉଁ ଯୁଗର ପୋଖରୀଟିଏ ଉପତ୍ୟକାର ଏକମାତ୍ର ସମ୍ପଦ ଥିଲା। ପାଣି ତାର ଦ୍ରାକ୍ଷାରସକୁ ସୁଦ୍ଧା ପଛରେ ପକାଇ ଦେଇଥିଲା ସ୍ୱାଦୁ ଗୁଣରେ। ସେଇ ସ୍ୱାପଦ ସଂକୁଳ ଉପତ୍ୟକାର ପଶ୍ଚିମ ପ୍ରାନ୍ତରେ ନାତ୍ୟୁଚ ଶ୍ରେଣୀଟିଏ ଲମ୍ବି ଯାଇଛି କିଛି ଦୂର। ସେହି ଶ୍ରେଣୀଟିର ପ୍ରାୟ 6 ଫୁଟ ତଳରେ ଗୋଟିଏ ବିସ୍ତୃତ ପ୍ରାକୃତିକ ଗୁହା, ପ୍ରକୃତିର ତାଜମହଲ। ଏହି ନିର୍ଜନ ଗୁହାରେ ସେ ତାର କାମ କରି ଯାଉଥିଲା। ସେ ଥିଲା ଏକ ବିଶ୍ୱ ଭାବୁକ ଓ କଳାଶିଳ୍ପୀ। ଭାବନା ତାର ଭାବି ତାଜ ନିକଟରେ ଆବଦ୍ଧ। ତାହାର କାହାରିକୁ ଭୟ ନଥିଲା। ଭୋଗ ଶୋଷ ସେ ଏକାବେଳକେ ଭୁଲି ଯାଇଥିଲା। ତାହାର ଏ ପାହାଡ଼ି ଶରୀରରେ ଦିନକ ପାଇଁ ହେଲେ ମୁଣ୍ଡ ବ୍ୟଥା ଦେଖାଦେଇନଥିଲା। କେବଳ ତାର ଲୁହାର ଛେଣିଟି ଗୋଟିଏ ଗତିରେ ନିରନ୍ତର ଚାଲିଯାଉଥିଲା, ଟିକ୍ 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 ଟିକ୍। ମୁହୂର୍ତ୍ତକ ପାଇଁ ହେଲେ କେବେ ଏହି ଶବ୍ଦ ତାଳଭଙ୍ଗ ହୋଇନାହିଁ। ଏହି ଟିକ୍ ଟିକ୍ ଶବ୍ଦର ସଂଯତ ତାଳ ଥିଲା ତାର ଜୀବନର ଚିରପ୍ରବାହୀ ସଙ୍ଗୀତ, ଯହିଁରେ ସେ ଆପଣଙ୍କୁ ସୁଦ୍ଧା ହରାଇ ପକାଇଥିଲା। ଭୋକ ଲାଗୁଥିଲା ତ ବଣର ଫଳ ଅଭାବ ନଥିଲା। ଶୋଷ ହେଲେ ଉପତ୍ୟକାର ପୋଖରୀଟି ଥିଲା। ନିଦ ଆସୁଥିଲା ତ ଦେଖାଇ ଦେଉଥିଲା ତାର କମନୀୟ କ୍ରୋଡ଼, ସେହି ପ୍ରକୃତିର ତାଜ। ଯେତେବେଳେ ଜାଗ୍ରତ ହେଉଥିଲା ତାର ସେହି ଚିରସାଥୀ ଛେଣି ଓ ହାତୁଡ଼ି ନେଇ ଅବିଳମ୍ବେ ନିଜର ସର୍ବପ୍ରିୟ କାମରେ ଲାଗିଯାଉଥିଲା, ଟିକ୍ 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 ଟିକ୍। ତାର କଳାବାଳ ଧଳା ହୋଇଗଲାଣି, ଦାନ୍ତ ଖସି ପଡ଼ିଲାଣି, ଚକ୍ଷୁର ଜ୍ୟୋତି କ୍ଷୀଣ ହେବାକୁ ଚାଲିଲାଣି। ତଥାପି ତାର ଛେଣିଟି ସେହି ଏକ ଗତିରେ ଚାଲିଥିଲା, ଟିକ୍ 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 ଟିକ୍। ଦିନ ପାଣି ସୁଅ ପରି ବୋହିଗଲା। ପରିଶେଷରେ ଦିନେ ତାର ଇଚ୍ଛା ପୂର୍ଣ୍ଣ ହେଲା। ସେହି ପାର୍ବତ୍ୟ ଉପତ୍ୟକାରେ ଗୋଟିଏ ଭାବପୂର୍ଣ୍ଣ ମୂର୍ତ୍ତିର ବିକାଶ ହେଲା। ମୂର୍ତ୍ତିର ନେତ୍ରରୁ ଯେପରି ସୌମ୍ୟ ଭାବ ଝରି ପଡ଼ୁଥିଲା ଆଉ ମୁଖମଣ୍ଡଳ ଉପରେ ଗମ୍ଭୀର ହାସ୍ୟ ନୃତ୍ୟ କରୁଥିଲା, ଜଣାଯାଉଥିଲା ସତେ କି ଏ ମୂର୍ତ୍ତି ସଜୀବ ଅଟେ। ନୀରବ ଶିଳ୍ପୀ ଧନ୍ୟ ହେଲା, ତାର ହୃଦୟ ଆନନ୍ଦରେ ଭରି ଉଠିଲା। ସେ ତାର ବୃଦ୍ଧାବସ୍ଥାକୁ ମଧ୍ୟ ଭୁଲିଯାଇ ଶୈଶବର ସରଳ ଉତ୍ସୁକତାରେ ସେହି ମୂର୍ତ୍ତିକୁ ନିର୍ନିମେଷ ଦୃଷ୍ଟିରେ ଚାହିଁ ରହିଲା। ମୂର୍ତ୍ତିରେ ଯେ ତାର କଳା ସଜୀବ ହୋଇ ଫୁଟି ଉଠିଛି। ଦିନେ ତାର ଅନୁପସ୍ଥିତିରେ କେଇଜଣ କାଠୁରିଆ ମୂର୍ତ୍ତିଟିକୁ ଆବିଷ୍କାର କଲେ। ମୂର୍ତ୍ତିଟିକୁ ବାରମ୍ବାର ଦେଖି ସୁଦ୍ଧା ତାଙ୍କର ତୃପ୍ତି ଆସିଲା ନାହିଁ, ବରଂ ମନରେ ଭୟ ଓ ଭକ୍ତିର ସଞ୍ଚାର ହେଲା। କ୍ରମେ ଗ୍ରାମେ ଗ୍ରାମେ ରାଷ୍ଟ୍ର ହୋଇଗଲା। ସନ୍ଥେଇଭଞ୍ଜ ପାହାଡ଼ରେ ବନଦେବୀ ଆବିର୍ଭୂତ ହୋଇଛନ୍ତି, ଯେ ଯେଉଁଠି ଶୁଣିଲା କ୍ଷଣେ ଥକା ହୋଇ ଛିଡ଼ା ହୋଇଗଲା। ଗ୍ରାମେ ଗ୍ରାମେ ଭେଦା ଉଠିଲା, ଦେବୀଙ୍କ ତୁଷ୍ଟି ନିମନ୍ତେ ବୋଦା ସଂଗ୍ରହ କରାଗଲା। ଦିନେ କେତେକ ଗ୍ରାମର ଲୋକ ମିଳି ଦେବୀଙ୍କ ପୂଜା ଉଦ୍ଦେଶ୍ୟରେ ଭୋଗରାଗ ଧରି ସେହି ବନସ୍ଥଳୀରେ ପହଞ୍ଚିଲେ। ଆଗନ୍ତୁକ ଗଣଙ୍କ କୋଳାହଳରେ ଆଜି ଚିରକାଳୀନ ଏକାନ୍ତ ନିର୍ଜନ ବନର ନିରବତା ଭାଙ୍ଗିଗଲା। ବାଜା ଶଙ୍ଖ ଭେରି ସବୁ ଗମ୍ଭୀର ନାଦରେ ବାଜି ଉଠିଲା। ବନସ୍ଥଳୀ କମ୍ପି ଉଠିଲା। ପକ୍ଷୀଗଣ ଭୟାକୁଳ ହୋଇ ମଧୁର କଳରବ ପରିବର୍ତ୍ତେ ଆର୍ତ୍ତଧ୍ୱନି କରି ଉଡ଼ି ଚାଲିଗଲେ। ସ୍ୱଚ୍ଛନ୍ଦ ବିହାରୀ ମୃଗପନ୍ଥୀ ବନରୁ ବନାନ୍ତରକୁ ଦୌଡ଼ି ପଳାଇଲେ। ଆଜି ଏହି ନିର୍ଜନ ବନରେ ହିଂସା ତାଣ୍ଡବ ନୃତ୍ୟ କଲା କେବଳ ଭକ୍ତଙ୍କ ପାଇଁ। ମୂର୍ତ୍ତି ଉଦ୍ଦେଶ୍ୟରେ ପୂଜା ଭୋଗ ବଳି ଇତ୍ୟାଦି ଦିଆହେଲା। ନିରୀହ ପଶୁଗଣଙ୍କ ରକ୍ତରେ ପବିତ୍ର କଳା ଉଦ୍ଭବ ସ୍ଥାନଟି ରଙ୍ଗୀନ ହୋଇଉଠିଲା। ଶିଳ୍ପୀ ଏସବୁ ଦୃଶ୍ୟରେ ବିଚଳିତ ହେଲା ସତ, କିନ୍ତୁ ବାର୍ଦ୍ଧକ୍ୟ ହେତୁ କମ୍ପିତ ହସ୍ତରେ ମନୁଷ୍ୟ ସମାଜ ବିରୁଦ୍ଧରେ ହାତୁଡ଼ି ଟେକିପାରିଲା ନାହିଁ। ସେ କେବଳ ସେହି ନିର୍ଜନ ଗୁହାରେ ବସି ଭାବେ, ମୂର୍ତ୍ତିର ଦର୍ଶନ ପାଇଁ ଏସବୁ କାହିଁକି? ଜନତା ପୁଣିଆକୁ ପ୍ରଣାମ କରନ୍ତି କାହିଁକି? ବାଜା ଭେରି ଶଙ୍ଖ ଶବ୍ଦ କାହା ପାଇଁ? ଆରତୀ କାହିଁକି? ମୂର୍ତ୍ତି ପାଦ ତଳେ ମୁଣ୍ଡ କଚାଡ଼ିବାକୁ ଏତେ ଆଡ଼ମ୍ବର ଓ ଭୋଗରାଗ କାହିଁକି? ନିରୀହ ପଶୁଗଣଙ୍କର ଦୋଷ କ'ଣ? ମୂର୍ତ୍ତିର ହସ ହସ ମୁହଁଟି ଓ ପଦ୍ମ ଫୁଲ ପରି ଆଖି ଦୁଇଟି ସିନ୍ଦୁରରେ ଲୁଚାଇ ଦେଉଛନ୍ତି କାହିଁକି? ହାଏରେ ଭକ୍ତ ପୂଜକ, ଧନ୍ୟ ତୁମର ଭକ୍ତି। ନିରୀହ ପ୍ରାଣୀଙ୍କୁ ହତ୍ୟା କରି କଳାର ଧ୍ୱଂସ ସାଧନ କରି ତୁମେ ପୂଜା କର। ଦିନେ ସୂର୍ଯ୍ୟାସ୍ତ ପୂର୍ବରୁ ଜଣେ ଦର୍ଶକ ମୂର୍ତ୍ତି ନିକଟକୁ ଆସି ପୂଜା ଭୋଗ ବଳି ଇତ୍ୟାଦି ସାରି ସନ୍ଧ୍ୟା ଗମନ ଦେଖି ତରତର ହୋଇ ଫେରିବାକୁ ବସିଥାନ୍ତି। ହଠାତ୍ ଜଣେ ଶ୍ମଶୃଳ ବୃଦ୍ଧ ପହଞ୍ଚି ପଚାରିଲେ, ତୁମେ କିଏ? ମୁଁ ଜଣେ ଭକ୍ତ, କଳାର ଭକ୍ତ। କଳା? କଳା କ'ଣ? କଳା ଫଳା ମୁଁ କିଛି ଜାଣେ ନାହିଁ। ଆଚ୍ଛା, ତେବେ କାହାକୁ ଭକ୍ତି କରୁଛ? ଦେବତାଙ୍କୁ। ଦେବତା କିଏ, ସେ କାହିଁ? ଦର୍ଶକ ବୃଦ୍ଧର ଏ ଧୃଷ୍ଟତାରେ ହଠାତ୍ ରାଗିଯାଇ କହିଲେ, କିରେ ବୁଢ଼ା, ତୋତେ କ'ଣ ଅଦୃଶ୍ୟ ହେଲାଣି କି? ଦେଖୁନାହୁଁ, ସମ୍ମୁଖରେ ପରା ତୋର ଦେବତା, ସୁନ୍ଦର ମୂର୍ତ୍ତି। କିଏ କହିଲା? ଏ ତ ସ୍ୱୟଂ ବନଦୁର୍ଗା ମାତା, ୟାକୁ ତ ମୁଁ ଗଢ଼ିଛି ଏଇ ମୂର୍ତ୍ତି। ନାସ୍ତିକ, ଏ ସ୍ୱୟଂ ବନଦୁର୍ଗା। ପାପୀ, ତୁ ଚିହ୍ନିବୁ କାହୁଁ? କ'ଣ କେହି ମଣିଷ ଏପରି ଦେବତା କେବେ ଗଢ଼ିପାରେ? କଳିକାଳରେ ପଥର ପାଲଟିଛନ୍ତି ବୋଲି ସିନା ତୁ ଏତେ ବହପି ଯାଉଛୁ? ତୁଚ୍ଛା ପାଗଳ ତୁ, ଶିଳ୍ପୀ କମ୍ପିତ ସ୍ୱରରେ କହିଲା। କ'ଣ, ମୁଁ ପାଗଳ? ମୁଁ ପାପୀ? ନିଶ୍ଚୟ ନିଶ୍ଚୟ। ସେ ରାତିରେ ତାକୁ ନିଦ ହେଲା ନାହିଁ। ସେ କେବଳ ଭାବୁଥିଲା, ସାରା ଜୀବନ ମୋର ବଳି ଦେଇ ମୁଁ କଲି କ'ଣ? ନିରପରାଧ ପକ୍ଷୀଗଣଙ୍କୁ ଉଡ଼ାଇ ଦେଲି, ପଶୁଙ୍କୁ ଘଉଡ଼ି ଦେଲି, ପ୍ରକୃତିର ସୌନ୍ଦର୍ଯ୍ୟ ଆଉ ବନଶ୍ରୀ ନଷ୍ଟ କଲି, ନିରୀହ ପଶୁଗଣଙ୍କର ହତ୍ୟାକାରୀ ହେଲି, ପକ୍ଷୀଗଣଙ୍କର କଳକୁଜନରେ ଶବ୍ଦାୟମାନ ଏହି ରମ୍ୟ ପ୍ରଦେଶକୁ ପ୍ରାନ୍ତର ଗଢ଼ାଇଲା କିଏ? ମୂର୍ତ୍ତିର ଦର୍ଶନ ପାଇଁ ଏହି ଅଧିକାରୀ ଅନଧିକାରୀ ମାନବ ଭେଦକୁ ସୃଷ୍ଟି କଲା କିଏ? ଦେବତ୍ୱର ବିଶାଳ କଳ୍ପନା ସଙ୍କୁଚିତ ରୂପରେ ପ୍ରକାଶିତ ହେବାର କାରଣ କିଏ? ଏହି ସମସ୍ତ ବିଦ୍ରୋହ ମୂଳରେ କିଏ? ମୁଁ। ମୁଁ? ସେ ଉଠିଲା, ହାତୁଡ଼ିଟି ଦୃଢ଼ ମୁଷ୍ଟିରେ ଧରି ସେହି ମୂର୍ତ୍ତି ପାଖକୁ ଗଲା। ଆଜି ସେ ଆଉ ଥରେ ମୂର୍ତ୍ତିକୁ ନିର୍ନିମେଷ ଦୃଷ୍ଟିରେ ଦେଖିଲା। ପରମୁହୂର୍ତ୍ତରେ ପୁଣି ଘୃଣାରେ ମୁଖମଣ୍ଡଳ ତାର ସଙ୍କୁଚିତ ହୋଇଉଠିଲା। କିନ୍ତୁ ମୂର୍ତ୍ତି ତ ଚିର ବିକଶିତ ଶତଦଳ ପରି ପ୍ରଫୁଲ୍ଲ ସଜୀବ ଜଣାଯାଉଥିଲା। କିନ୍ତୁ ଶିଳ୍ପୀ ତାର ସର୍ଜକ ପ୍ରତିଷ୍ଠାପକ ଉପାସକ ଯେ ସେ ଆଜି ତାକୁ ଶେଷ ଥର ପାଇଁ ଦେଖିବାକୁ ଆସିଛି। ବହୁତ ସମୟ ଭାବି ଭାବି ସେ ତାର କଳ୍ପନା ଦୃଢ଼ କଲା। ହାତୁଡ଼ିଟି ଆହୁରି ଦୃଢ଼ ମୁଷ୍ଟିରେ ଧରି ଉପରକୁ ଟେକିଲା। ପରକ୍ଷଣରେ ସେହି ବୃଦ୍ଧ ଶିଳ୍ପୀର ଏକ ସବଳ ଆଘାତ ମୂର୍ତ୍ତି ଉପରେ ପଡ଼ିଲା। ଗୋଟିଏ ଅଦ୍ଭୁତ ଶବ୍ଦ ଉଠି ବନସ୍ଥଳୀ କମ୍ପାଇଦେଲା। ମୂର୍ତ୍ତିର ମୁଣ୍ଡ ଭାଙ୍ଗି ତଳେ ପଡ଼ିଲା, ତାର ନିର୍ମାତା ଶିଳ୍ପୀକୁ ପ୍ରଣାମ କରିବାକୁ। ଘଟଣାର ପରଦିନ କେତେକ ଦର୍ଶକ ଆସି ଦେବତାଙ୍କର ଦୁର୍ଦ୍ଦଶା ଓ ନିକଟରେ ଗୋଟିଏ ହାତୁଡ଼ି ପଡ଼ିଥିବାର ଦେଖି ଚିତ୍କାର କଲେ, କେଉଁ ପାପିଷ୍ଟ ଦେବତାଙ୍କର ଶ୍ରୀଅଙ୍ଗ ନଷ୍ଟ କଲା? ଠିକ୍ ପର ମୁହୂର୍ତ୍ତରେ ଜଣେ ଦୀର୍ଘକାୟ ଶ୍ମଶୃଳ ବଳିଷ୍ଠ ବୃଦ୍ଧ ଗୋଟିଏ ଗୁହାରୁ ବାହାରି ବଜ୍ରଗମ୍ଭୀର ସ୍ୱରରେ, ମୂର୍ତ୍ତିର ସଂହାରକର୍ତ୍ତା ମୁଁ, କିନ୍ତୁ ଦେବତାର ନୁହେଁ, କହି ପୁଣି ଅଦୃଶ୍ୟ ହୋଇଗଲେ। ଦର୍ଶକଗଣ ଭୀତ ଓ ତ୍ରସ୍ତ ହୋଇ ଫେରିଆସି ଗ୍ରାମରେ ସମସ୍ତ ବୃତ୍ତାନ୍ତ କହିଲେ। ସକାଳ ହେଲା, ଗ୍ରାମବାସୀଗଣ ଆସି ଅତି ସାହସରେ ସେହି ଗୁହା ଭିତରେ ପଶି ଦେଖିଲେ, ଗୋଟିଏ ବୃଦ୍ଧ ବାବାଜୀର ଶବ ପଡ଼ିଛି, ଆଉ ତା ନିକଟରେ ଲୁହାର ଛେଣି, ଛୋଟ ହାତୁଡ଼ି ଏବଂ ଆଉ କେତୋଟି ଯନ୍ତ୍ରପାତି ଇତସ୍ତତ ବିକ୍ଷିପ୍ତ ହୋଇ ପଡ଼ି ରହିଛି। ଆଜି ସେ ଶିଳ୍ପୀ, ସେ ଭକ୍ତ, ସେ ଉପାସକ ନାହିଁ କି ସେ ମୂର୍ତ୍ତି ନାହିଁ, କେବଳ ଗୁହାଟି ପଡ଼ିଛି ତାର ଚିର ଉଦାର ବକ୍ଷ ଦେଖାଇ, ଆଶ୍ରୟହୀନଙ୍କୁ ଆଶ୍ରୟ ଦେବା ପାଇଁ। ଆଉ ସେହି କୁଞ୍ଜ ଭିତରେ ମାଟି ଘୋଡ଼ାଙ୍କ ଗହଳରେ ଫୁଟେ କି ଦେଢ଼ ଫୁଟ ଉଚ୍ଚର ଏକ ସୌମ୍ୟ ବୁଦ୍ଧ ମୂର୍ତ୍ତି ପଡ଼ି ରହିଛି। ଗାଁ ଲୋକେ କହନ୍ତି, ଯେଉଁ ବାବାଜୀ ଠାକୁରାଣୀ ସ୍ଥାପନା କରିଥିଲେ ଏ ସେହି କଳିଯୁଗରେ ପଥର ହୋଇଯାଇଛନ୍ତି। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ବିଦ୍ରୋହୀ ଶିଳ୍ପୀ। ରହିଲୁ, ନମସ୍କାର।